ਤੁਹਾਡਾ ਨੰਬਰ ਦੇ ਦਿਓ। ହ୍ୟାଲୋ, ମୁଁ ଚନ୍ଦନା ଚୈନି କହୁଛି କିଞ୍ଜିରିଆ ମୁଣ୍ଡାବସ୍ତିରୁ। କହି ସାର ମୁଣ୍ଡାବସ୍ତିରୁ କହୁଛି, ଆମର ଏଠି ଜମା ମାନେ ଝାଡୁ ମାରିବା ପାଇଁ ଆସୁନାହାନ୍ତି, ସେମାନେ ଅଳିଆ ଗଦା ହେଉଛି, ଗାଡି ନଉଛି ଆମ ଘରୁ ଯୋଉ ଡଷ୍ଟବିନ୍ ଅଳିଆଟା ନଉଛି, କିନ୍ତୁ ଗଦା ଶୁଖିଲା ଏମିତି କରୁଛନ୍ତି ଲୋକ। ଆମେ ଯେହେତୁ ଗରିବ ଶ୍ରେଣୀ ଲୋକ, ଆମେ ଚାରିଟା ଡଷ୍ଟବିନ୍ ରଖିପାରୁନୁ, ଗଦା ଶୁଖିଲା ଦୁଇଟା ରଖୁଛୁ, ସେମାନେ ରାଗୁଛନ୍ତି। ତାପରେ ଆମର ରାସ୍ତା ଅଳିଆ ହେଇ ପଡୁଛି, ସେମାନେ ବି ଓଳଉ ନାହାନ୍ତି, ଆଉ ଯାହା ପଡିଲା ପଡିଲା ଏମିତି ଆମର ଏଇଟା ଇସ୍ୟୁ ଅଛି। ମ୍ୟାଡମ୍ କାଟିବି।